ओम शांति, ओम शांति। आज 22 जून 2025 आज अव्यक्त महावाक्य पुनरावृत्ति तारीख 15 मे 2005। मूल्य हेडिंग एबे स्नेह एवं सहयोगर रूपरेखा सामना को आण, समस्तंकु गुण एवं शक्तिर उपहार दियो। एबे स्नेह एवं सहयोगर रूपरेखा सामना को आण, समस्तंकु गुण एवं शक्तिर उपहार दियो। आजि परमात्मा पिता निजर चारियाडर परमात्मा स्नेहर अधिकारी पिलामानंकु देखुछन्ति। एही परमात्मा स्नेह सारा विश्वरे कोटि कोटि आत्मांक भितरे काहाकु काहाकु हि प्राप्त होइथाय। एही परमात्मा स्नेह निस्वार्थ स्नेह अटे, काहेकिना एकमात्र परमात्मा पिता हि निराकार एवं निरहंकारी अटन्ति। मनुष्य आत्मा शरीरधारी होइथिबा कारणरु कौनसी ना कौनसी स्वार्थर वशीभूत निश्चित होइथाय, किंतु केवल परमात्मा पिता ही निजर पिलामानंकु एहिभळी निस्वार्थ स्नेह देइथान्ति। तेबे परमात्मा स्नेह ब्राह्मण जीवनर विशेष आधार अटे एवं ब्राह्मण मानंक पई जीवदान अटे। जदि ब्राह्मण जीवनरे परमात्मा स्नेहर अनुभव कम अछि, तेबे स्नेह बिना जीवन रुखा सुखा होइथाय, रमणीक जीवन होइपारे नाही। केवल परमात्मा स्नेह ही जीवन रे सर्वदा साथीरे मध्य रही थाए एवं सर्वदा सहयोगी मध्य होई थाए। जेउठी परमात्मा स्नेह रहिछि एवं संग रहिछि, सेठारे सबकिछि बहुत सहज एवं सरल होइ जाय थाए। मेहनतर अनुभव होइ न थाए। एही भली अनुभव त अछि ना, जेउ माने परमात्मांको प्रिय आत्मा सेमाने केबे भी कोनोसी व्यक्ति बा साधनर आकर्षणरे आसी पारिबे नाही। काहेकिना परमात्मा आकर्षण परमात्मा स्नेह एभली अनुभव कराइथाए, जहाकि स्नेह थिबा कारणरु सेमाने सर्वदा लवलीन स्थितिरे रहिथान्ति, जहाकु लोकमाने परमात्माक सहित लीन होइजिबा भावि नैछन्ति। तेबे परमात्माक सहित केही लीन होवन्ति नाही, किन्तु परमात्मा स्नेहरे लवलीन होइजान्ति। बापदादा आजि चारियाडर पिलामानंकु देखुछन्ति। परमात्माकर प्रिय पात्र त समस्ते अट, किन्तु गोटे हला लवली अर्थात गेल्हा संतान, आउ गोटे हला लवली अर्थात स्नेहरे बुड़ी रहिथिबा गेल्हा संतान। तेणु समस्ते निजे निजकु पचार जे लवली त समस्ते अटंती, किन्तु मु लवली अवस्थारे केते समय रहुछि। तेबे लवली पिलामानकर लक्षण हला सेमाने सर्वदा परमात्मा पितांकर आज्ञा अनुसारे सहजरे चालिथान्ती। केवल आज्ञा अनुसारे चालन्ती नाही, आहुरी निजर देह अभिमानकु मध्य आहुति देइथान्ती। काहेकिना स्नेहरे निजकु आहुति देबा किछि कष्टकर नुहे। तेबे सबुठारु प्रथम आज्ञा हेला जोगी हुओ पवित्र हुओ। बाबांकर पिलामानक प्रति स्नेह थिबा कारणरु पिलामानकर मेहनत करिबा बाबा देखि पारु नाहंती। काहेकिना बाबा जानिछंती पिलामाने 63 जन्म धरि बहुत मेहनत करि आसिछंती, तेणु वर्तमानर एहि अलौकिक जन्म मेहनतरु मुक्त होइ अतीन्द्रिय सुखर मौज करिबा समय अटे। तेबे समस्ते मौज करुछ ना मेहनत करिबाकु पडुछि? तेबे स्नेहरे आज्ञाकारी होइ चालिबारे मेहनत लागि नथाय। जदि मेहनत करिबाकु पडुछि तेबे स्नेहर परिमाण कम अछि। केउठि ना केउठि स्नेहरे किछि ना किछि लीकेज अर्थात छिद्र अछि। तेबे दुईटी कथार लीकेज हि मेहनत कराइ थाए। गोटि हेला पुरुणा संसारर आकर्षण, जेउथिरे सम्बन्ध पदार्थ आदि सब किछि आसि जाउछि, एवं द्वितीयटी हेला पुरुणा संस्कारर आकर्षण। जेहेतु ए पुरुणा संसार एवं पुरुणा संस्कार निज आड़कु आकर्षित करि देउछि, तेणु परमात्मा स्नेहर परिमाण कम होइ जाउछि। एबे चेक कर जे मु एही दुईटी लीकेज ठारु मुक्त अटे, तो मने पकाओ तुम आत्मामानकर अनादि एवं आदि संस्कार कण थिला, तथा वर्तमान अंतिम समय रे ब्राह्मण जीवनर संस्कार कण अटे। अनादि संस्कार मध्य श्रेष्ठ, आदि संस्कार अंतिम समयर संस्कार मध्य श्रेष्ठ अटे। एही सब पुरुणा संस्कार गुड़िक मझी समय ही अटे, ना अनादि अटे, ना आदि अटे, ना अंत समय संस्कार अटे। किंतु समस्तंकर लक्ष्य कौन अटे? जे कौनसी पिलाकु पचार से गोटे ही उत्तर देव, ताहा हला बाबांक समान हेबा। एहा ठीक अटे ना? यदि ठीक तबे हाथ उठाओ। एही लक्ष्य पक्का अटे तो ना मझीरे मझीरे लक्ष्य बदली जाउछि? तेणु बाबा पिलामानकु पचारुछंती जे बाबा एवं दादा उभयंकर समान संस्कार कण अटे। बाबा सर्वदा प्रत्येक आत्मांक प्रति उदारचित रही आसिछंती, प्रत्येक आत्मा प्रति स्नेह एवं सम्मान स्वरूपरे सहयोगी होई आसिछंती। ଏଭଳି ନିଜେ ମଧ୍ୟ ନିଜକୁ ପ୍ରତ୍ୟେକ ଆତ୍ମା ପ୍ରତି ସହଯୋଗୀ ଅନୁଭବ କରୁଛ ତ ଯଦି କିଏ ସହଯୋଗ ଦେବ ତେବେ ମୁଁ ସହଯୋଗୀ ହେବି ଏହା ନୁହେଁ, ସ୍ନେହ ଦେଲେ ଯାଇ ସ୍ନେହୀ ହେବି ଏହା ନୁହେଁ। ଯେପରି ବ୍ରହ୍ମା ବାବା ପ୍ରତ୍ୟେକ ସନ୍ତାନ ପ୍ରତି ସହଯୋଗୀ ହୋଇଥିଲେ, ସ୍ନେହୀ ହୋଇଥିଲେ, ସେହିଭଳି ସମସ୍ତଙ୍କର ସଦା ସ୍ନେହୀ ଏବଂ ସଦା ସହଯୋଗୀ ହୁଅ, ଏହାକୁ କୁହାଯାଏ ସମାନ ହେବା। ଯଦି କୌଣସି ପିଲାକୁ ନିଜର ସଂସ୍କାର ପରିବର୍ତ୍ତନ କରିବା ପାଇଁ ମେହନତ କରିବାକୁ ପଡୁଛି ତେବେ ତାର କାରଣ କ'ଣ? ବ୍ରହ୍ମା ବାବା ମଧ୍ୟ ନିଜ ଉପରେ ବିଶେଷ ଧ୍ୟାନ ଦେଉଥିଲେ କିନ୍ତୁ ମେହନତ କରିନଥିଲେ। ତେବେ ସଂସ୍କାର ପରିବର୍ତ୍ତନରେ ମେହନତର କାରଣ ହେଲା ଲଭ୍ଲି ହୋଇଯାଇଛ କିନ୍ତୁ ଲଭ୍ଲିନ୍ ହୋଇନାହ। ବାପ ଦାଦା ତ ସବୁ ପିଲାଙ୍କୁ ଲଭ୍ଲି ଅର୍ଥାତ୍ ଗେହ୍ଲା ସନ୍ତାନ ମନେ କରୁଛନ୍ତି, ସମସ୍ତଙ୍କୁ ଜାଣିଛନ୍ତି, ସମସ୍ତଙ୍କର ଜନ୍ମ ଜାତକକୁ ଜାଣିଛନ୍ତି, ପୁଣି ବି କ'ଣ କହିବେ, ଗେହ୍ଲା ସନ୍ତାନ ଅଟ। ବାପ ଦାଦା ସବୁ ପିଲାଙ୍କୁ ଗୋଟିଏ ପାଠପଢ଼ା, ଗୋଟିଏ ହିଁ ପାଳନା, ଗୋଟିଏ ବରଦାନ ସବୁବେଳେ ଦେଉଛନ୍ତି, ଯଦିଓ ଜାଣିଛନ୍ତି ଯେ ଇଏ ଶେଷ ନମ୍ବର ଦାନା ଅଟେ, ପୁଣି ବି ବାପଦାଦା କୌଣସି ପିଲାର ଅବଗୁଣ ବା ଦୋଷ ଦୁର୍ବଳତାକୁ ସଂକଳ୍ପରେ ମଧ୍ୟ ରଖିନଥାନ୍ତି। ଗେହ୍ଲା ଅଟେ, ଶିଖିଲତା ଅଟେ, ମିଠା ମିଠା ଅଟେ, ଏହିଭଳି ଦୃଷ୍ଟିରେ ଏବଂ ମନୋବୃତ୍ତିରେ ଦେଖନ୍ତି। କାହିଁକି ନା ବାପଦାଦା ଜାଣିଛନ୍ତି ଏହିଭଳି ମନୋବୃତ୍ତି ଏବଂ ଶ୍ରେଷ୍ଠ ଦୃଷ୍ଟି ଦ୍ୱାରା ଦୁର୍ବଳ ଆତ୍ମା ମଧ୍ୟ ମହାବୀର ହୋଇଯିବ। ସେହିପରି ତୁମେମାନେ ମଧ୍ୟ ନିଜର ଶ୍ରେଷ୍ଠ ବୃତ୍ତି ଏବଂ ଶୁଭ ଭାବନା ଶୁଭ କାମନା ଦ୍ୱାରା କାହାକୁ ବି ପରିବର୍ତ୍ତନ କରିପାରିବ। ଯେବେ କି ତୁମେମାନେ ଚ୍ୟାଲେଞ୍ଜ କରିଛ ଯେ ପ୍ରକୃତିକୁ ମଧ୍ୟ ପରିବର୍ତ୍ତନ କରି ଦେଖାଇବୁ, ତେବେ କ'ଣ ଆତ୍ମାମାନଙ୍କୁ ପରିବର୍ତ୍ତନ କରିପାରିବ ନାହିଁ? ଯଦି ପ୍ରକୃତି ଜିତ୍ ମଧ୍ୟ ହୋଇପାରୁଛ ତେବେ କ'ଣ ଆତ୍ମା ନିଜର ଶ୍ରେଷ୍ଠ ଭାବନା ଦ୍ୱାରା କଲ୍ୟାଣର କାମନା ଦ୍ୱାରା ଅନ୍ୟ ଆତ୍ମାକୁ ପରିବର୍ତ୍ତନ କରିପାରିବ ନାହିଁ? ଏବେ ତ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି ନା, ତେଣୁ ନୂଆ ବର୍ଷରେ ସମସ୍ତ ବେହଦର ବ୍ରାହ୍ମଣ ପରିବାର ଭିତରେ ପରସ୍ପର ପ୍ରତି ନିଜର ଶୁଭ ଭାବନା ଦ୍ୱାରା ଏବଂ ଶ୍ରେଷ୍ଠ କାମନା ଦ୍ୱାରା ସମସ୍ତେ ପରସ୍ପରକୁ ପରିବର୍ତ୍ତନ କରିବାରେ ସହଯୋଗୀ ହୁଅ, ଚାହେ ଦୁର୍ବଳ ହୋଇଥାଉ ପଛକେ, କାହିଁକି ନା ଜାଣିଛ ଯେ ଏହାର ସଂସ୍କାରରେ ଏହି ଦୁର୍ବଳତା ରହିଛି। ତୁମେ ନିଜର ସ୍ନେହ ଏବଂ ସହଯୋଗର ଶକ୍ତି ଦ୍ୱାରା ସହଯୋଗୀ ହୁଅ, ପରସ୍ପର ସହିତ ସହଯୋଗର ହାତ ମିଳାଅ। ତେବେ ଏହିଭଳି ସହଯୋଗର ହାତ ମିଳାଇବାର ଦୃଶ୍ୟ ଏଭଳି ହୋଇଯିବ ଯେପରି ସ୍ନେହର ସହିତ ବା ସହଯୋଗର ଭାବନାର ସହିତ ହାତରେ ହାତ ମିଶାଇ ମାଳା ତିଆରି କରନ୍ତି। ତେଣୁ କାହାକୁ ଶିକ୍ଷା ଦିଅ ନାହିଁ, ସ୍ନେହ ପରା ସହଯୋଗ ଦିଅ, କାହାଠାରୁ ନିଆରା ହୁଅ ନାହିଁ କିମ୍ବା ଆଡ଼େଇ ହୁଅ ନାହିଁ, ବରଂ ସାହାରା ହୁଅ, କାହିଁକିନା ତୁମମାନଙ୍କର ସ୍ମାରକୀ ବିଜୟ ମାଳା ଅଟେ। ପ୍ରତ୍ୟେକ ଦାନା ଆଉ ଗୋଟିଏ ଦାନାର ସାଥୀ ସହଯୋଗୀ ଅଟନ୍ତି, ତେବେ ଯାଇ ମାଳାର ଚିତ୍ର ତିଆରି ହୋଇପାରିଛି। ତେବେ ସମସ୍ତେ ବାପଦାଦାଙ୍କୁ ପଚାରୁଛନ୍ତି ଯେ ଏହି ନୂତନ ବର୍ଷରେ ଆମକୁ କ'ଣ କରିବାର ଅଛି, ସନ୍ଦେଶ ଦେବାର କାର୍ଯ୍ୟ ତ ବହୁତ କରିଲେଣି, କରୁଛ ମଧ୍ୟ ଏବଂ କରି ଚାଲିଥିବ, ଏବେ ସନ୍ଦେଶ ବାହକମାନଙ୍କର ସହଯୋଗର ଏବଂ ସ୍ନେହର ରୂପରେଖା ବିଶ୍ୱ ସମ୍ମୁଖକୁ ଆଣ, ମହାଦାନୀ ହୁଅ, ନିଜର ଗୁଣଗୁଡ଼ିକର ସହଯୋଗୀ ହୁଅ ଏବଂ ଅନ୍ୟମାନଙ୍କୁ ମଧ୍ୟ ସହଯୋଗୀ କର। ଏହିଭଳି ନିଜର ଗୁଣଗୁଡ଼ିକର, ଏମିତି ତ ସବୁ ଗୁଣ ପରମାତ୍ମାଙ୍କର ହିଁ ଅଟେ, ପୁଣି ବି ଯେଉଁ ଗୁଣଗୁଡ଼ିକୁ ତୁମେମାନେ ନିଜ ଭିତରେ ଧାରଣ କରିଛ ସେହି ଗୁଣର ଶକ୍ତି ଦ୍ୱାରା ସେମାନଙ୍କର ଦୁର୍ବଳତାକୁ ଦୂର କର। ଏହିଭଳି କରିପାରିବ? କରିପାରିବ ନା ମୁସ୍କିଲ ଅଟେ। ଟିଚରମାନେ କୁହ, କରିପାରିବ ତ? କରିପାରିବ ନା କରିବାକୁ ପଡ଼ିବ? କରିବାକୁ ହିଁ ପଡ଼ିବ। କେହି ଯେପରି ଦୁର୍ବଳ ନ ରୁହନ୍ତୁ, କାହିଁକି ନା କୋଟିକ ଭିତରେ କେହି ଅଟନା, ଚାହେ ଶେଷ ଦାନା ବି ହୋଇଥାଉ କିନ୍ତୁ କୋଟିକ ଭିତରେ କେହି ଅଟନା। ତୁମମାନଙ୍କର ଉପାଧି ହେଉଛି ମାଷ୍ଟର ସର୍ବଶକ୍ତିମାନ, ତେଣୁ ସର୍ବଶକ୍ତିମାନର କର୍ତ୍ତବ୍ୟ କ'ଣ? ଶକ୍ତିର ଲେନ୍ଦେନ କରିବା। ତେଣୁ ବାବାଙ୍କ ଠାରୁ ମିଳିଥିବା ଗୁଣଗୁଡ଼ିକୁ ପରସ୍ପର ଭିତରେ ଦେବାନେବା କର। ଏହିଭଳି ସହଯୋଗର ଉପହାର ଜଣେ ଅନ୍ୟ ଜଣଙ୍କୁ ଦିଅ। ନୂଆ ବର୍ଷରେ ପରସ୍ପରକୁ ଉପହାର ଦେଇଥାନ୍ତି ନା, ତେଣୁ ଏହି ବର୍ଷ ପରସ୍ପରକୁ ଗୁଣର ଉପହାର ଦିଅ। ଯଦି କଲ୍ୟାଣର ଭାବନା ରଖିବ ତେବେ ଯେପରି ଭାଷଣ କରି ବାଣୀ ଦ୍ୱାରା ସନ୍ଦେଶ ଦେଉଛ ନା, ସେହିପରି ନିଜର କଲ୍ୟାଣର ଭାବନା ଦ୍ୱାରା, କଲ୍ୟାଣର ବୃତ୍ତି ଦ୍ୱାରା, କଲ୍ୟାଣର ବାୟୁମଣ୍ଡଳ ଦ୍ୱାରା ଏହିସବୁ ଗୁଣର ଉପହାର ଦିଅ, ଶକ୍ତିର ଉପହାର ଦିଅ। ଦୁର୍ବଳକୁ ସହଯୋଗ କରିବା, ଏହା ହିଁ ହେଉଛି ଯଥା ସମୟରେ ଉପହାର ଦେବା। ତଳେ ପଡ଼ିଥିବା ଲୋକକୁ ଆଉ ତଳକୁ ପକାଅ ନାହିଁ, ଉପରକୁ ଚଢ଼ାଅ। ଇଏ ଏଇଭଳି, ଇଏ ଏଇଭଳି ନା, ଇଏ ପ୍ରଭୁଙ୍କର ସ୍ନେହର ପାତ୍ର ଅଟେ, କୋଟିକ ଭିତରେ କେହି ଅଟେ, ବିଶେଷ ଆତ୍ମା ଅଟେ, ବିଜୟୀ ହେବାବାଲା ଆତ୍ମା ଅଟେ। ଏହିଭଳି ଦୃଷ୍ଟି ରଖ। ଏବେ ନିଜର ବୃତ୍ତି, ଦୃଷ୍ଟି ଏବଂ ବାୟୁମଣ୍ଡଳକୁ ପରିବର୍ତ୍ତନ କର। କିଛି ନା କିଛି ନବୀନତା କରିବା ଦରକାର ନା। ଦୁର୍ବଳତାଗୁଡ଼ିକୁ ଦେଖୁଥିଲେ ମଧ୍ୟ ଦେଖ ନାହିଁ, ଉମଙ୍ଗ ଉତ୍ସାହ ଦିଅ, ସହଯୋଗ ଦିଅ। ଯଦି ଏହିଭଳି ବ୍ରାହ୍ମଣ ସଂଗଠନ ପ୍ରସ୍ତୁତ କରିବ ତେବେ ବାପଦାଦା ବିଜୟର ତାଳି ବଜାଇବେ। ତୁମେମାନେ ମଧ୍ୟ ବାରମ୍ବାର ତାଳି ବଜାଉଛ ନା? ସେହିପରି ବାପଦାଦା ମଧ୍ୟ ଅଭିନନ୍ଦନ, ବଧାଇ ଏବଂ ଶୁଭେଚ୍ଛାର ତାଳି ବଜାଇବେ। ତୁମେମାନେ ମଧ୍ୟ ବାବାଙ୍କ ସାଥିରେ ତାଳି ମାରିବ ନା? ଏବେ ତାଳି ବଜାଇଦେଲ, ଭଲ କଲ, କିନ୍ତୁ ବିଶ୍ୱ ସମ୍ମୁଖରେ ତାଳି ବାଜିବା ଦରକାର। ସମସ୍ତଙ୍କ ମୁଖରୁ ଏହି ଶବ୍ଦ ବାହାରିବା ଦରକାର, ଆମର ଇଷ୍ଟଦେବ ଇଷ୍ଟଦେବୀ ଆସିଗଲେ, ଆମର ପୂଜ୍ୟ ଆସିଗଲେ। ଲକ୍ଷ୍ୟ ତ ପକ୍କା ଅଟେ ନା? କ'ଣ ଲକ୍ଷ୍ୟ ପକ୍କା ଅଟେ ତ, କରିବାକୁ ହିଁ ହେବ କି ନା? ଦେଖିବା, ପ୍ଲାନ କରିବା, କରିବାକୁ ହିଁ ହେବ। ପ୍ଲାନ କ'ଣ କରିବୁ, କରିବାକୁ ହିଁ ହେବ। ଏବେ ତ ସମସ୍ତେ ଅପେକ୍ଷା କରି ରହିଛନ୍ତି, ଏବେ ସେମାନଙ୍କର ଅପେକ୍ଷାକୁ ସମାପ୍ତ କର, ପ୍ରତ୍ୟକ୍ଷ ହେବାର ବ୍ୟବସ୍ଥା କର। ଦେଖ, ପ୍ରକୃତି ମଧ୍ୟ ଏବେ କେତେ ରାଗିଗଲାଣି, ତେଣୁ ପ୍ରକୃତିକୁ ମଧ୍ୟ ଶାନ୍ତ କରିଦିଅ। ତୁମେମାନେ ଯଦି ପ୍ରତ୍ୟକ୍ଷ ହୋଇଯିବ, ତେବେ ବିଶ୍ୱରେ ଶାନ୍ତି ଆପେ ଆପେ ହୋଇଯିବ। ଆଚ୍ଛା, ଆଜିକାଲି ସାରା ବିଶ୍ୱରେ ବିଶେଷ କରି ଦୁଇଟି କଥା ଚାଲିଛି, ଗୋଟିଏ ହେଲା ବ୍ୟାୟାମ, ଆଉ ଗୋଟିଏ ହେଲା ଭୋଜନ ଉପରେ ଧ୍ୟାନ। ତେବେ ତୁମେମାନେ ଏହି ଦୁଇଟି କଥା କ'ଣ କରୁଛ? ତୁମମାନଙ୍କର ବ୍ୟାୟାମ କ'ଣ?
ଶାରୀରିକ ବ୍ୟାୟାମ ତ ସମସ୍ତେ କରୁଛନ୍ତି, କିନ୍ତୁ ତୁମେମାନେ ମନର ବ୍ୟାୟାମ କର। ଏବେ ବ୍ରାହ୍ମଣ, ବ୍ରାହ୍ମଣରୁ ଫରିସ୍ତା ଏବଂ ଫରିସ୍ତାରୁ ଦେବତା, ଏଭଳି ମାନସିକ ଡ୍ରିଲ୍ର ଅଭ୍ୟାସ ସର୍ବଦା କରୁଥାଅ। ଏବଂ ଶୁଦ୍ଧ ଭୋଜନ ହେଲା ମନର ଶୁଦ୍ଧ ସଂକଳ୍ପ। ଯଦି ବ୍ୟର୍ଥ ସଂକଳ୍ପ, ନକାରାତ୍ମକ ସଂକଳ୍ପ ଚାଲୁଛି, ତେବେ ଏହା ମନର ଅଶୁଦ୍ଧ ଭୋଜନ ଅଟେ। ତେଣୁ ମନ ଭିତରେ ସର୍ବଦା ଶୁଭ ସଂକଳ୍ପ ଚାଲୁଥାଉ। ଏହି ଦୁଇଟି ଯାକ କରିବା ଜଣା ଅଛି ତ? ଯେତେ ସମୟ ଇଚ୍ଛା, ସେତେ ସମୟ ଶୁଦ୍ଧ ସଂକଳ୍ପର ସ୍ୱରୂପ ହୋଇଯାଅ। ଆଚ୍ଛା, ଚାରିଆଡ଼ର ପରମାତ୍ମ ସ୍ନେହର ଅଧିକାରୀ ବିଶେଷ ଆତ୍ମାମାନଙ୍କୁ, ସର୍ବଦା ପରସ୍ପରର ସହଯୋଗୀ ହେଉଥିବା ବାବାଙ୍କର ସ୍ନେହୀ ଏବଂ ସହଯୋଗୀ ଆତ୍ମାମାନଙ୍କୁ, ସର୍ବଦା ବିଜୟୀ ଅଟୁ ଏବଂ ବିଜୟର ପତାକା ସାରା ବିଶ୍ୱରେ ଉଡ଼ାଇବାକୁ ହେବ। ଏହି ଲକ୍ଷ୍ୟକୁ ବାସ୍ତବ ରୂପରେ କାର୍ଯ୍ୟକାରୀ କରୁଥିବା ବିଜୟୀ ପିଲାମାନଙ୍କୁ ସର୍ବଦା ଏହି ପୁରୁଣା ସଂସାର ଏବଂ ସଂସ୍କାରର ଆକର୍ଷଣଠାରୁ ଉର୍ଦ୍ଧ୍ୱରେ ରହୁଥିବା ପିତାଙ୍କ ସମାନ ପିଲାମାନଙ୍କୁ ଦିଲାରାମ ବାବାଙ୍କର ଦିଲ୍ର ସହିତ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ଦିଲାରାମ ବାପ ଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ଦିଲ୍ର ୟାଦ ପ୍ୟାର ଏବଂ ନମସ୍ତେ 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 ବାବା। ଦାଦିଜୀଙ୍କ ସହିତ ସାକ୍ଷାତ, ବହୁତ ଭଲ ପାଠ କରୁଛ, ତୁମକୁ ଦେଖି ସମସ୍ତଙ୍କୁ ଫରିସ୍ତା ଜୀବନ ମନେ ପଡୁଛି, ନ୍ୟାରା ଏବଂ ପ୍ୟାରା। ଗୁଜୁରାଟର ମୁଖ୍ୟ 13 ଜଣ ଭଉଣୀଙ୍କୁ ବାବା କହିଲେ, ଭଲ ଭଲ ମହାବୀର ଅଟନ୍ତି। ମହାବୀରମାନଙ୍କର କାମ ହେଲା ନିଜେ ବିଜୟୀ ହୋଇ ଅନ୍ୟମାନଙ୍କୁ ବିଜୟୀ କରିବା। ତେବେ ସମସ୍ତେ ଭଲ ସେବା କରୁଛନ୍ତି ଏବଂ ଆଗକୁ ମଧ୍ୟ ସେବା ହୋଇ ଚାଲିଥିବ। ବାପଦାଦା ପିଲାମାନଙ୍କର ଉମଙ୍ଗ ଉତ୍ସାହକୁ ଦେଖି ଖୁସି ହେଉଛନ୍ତି। ଗୁଜୁରାଟରେ ବହୁତ ଭଲ ପ୍ରସାର କରୁଛ, ଆଗକୁ ଆହୁରି ମଧ୍ୟ ପ୍ରସାର କରି ଚାଲିବ। ବାପଦାଦାଙ୍କୁ ସବୁ ପିଲା ଆଶାର ଦୀପ ଭଳି ଲାଗୁଛନ୍ତି, ଭଲ ଅଟ। ତୁମର ସଂଗଠନ ମଧ୍ୟ ଭଲ ଅଟେ, ସମସ୍ତଙ୍କର ବିଶେଷତା ରହିଛି। ଆଚ୍ଛା, ଖୁସିରେ ଅଛ ଏବଂ ଖୁସି ବାଣ୍ଟୁଛ। ସରଳା ଦିଦି ପଚାରୁଛନ୍ତି, ଦାଦି ମାଳା ଭିତରେ କାହାକୁ ରଖିଛନ୍ତି, ତୁମେ କ'ଣ ଭାବୁଛ? ବାବା କହିଲେ, ତୁମେ କ'ଣ ଭାବୁଛ, ମୁଁ ତ ନିଶ୍ଚିତ ଥିବି ନା, ଏଇଭଳି ଭାବୁଛ ତ? ଥୋଡ଼ା ବହୁତ ପରସ୍ପରକୁ ସହଯୋଗ ଦେଇ ଆଉ ଯାହା ବି କମି ରହିଥିବ ତାକୁ ସମାପ୍ତ କରିଦିଅ। ସମସ୍ତେ ବାପ ସମାନ ହେବାବାଲା ହିଁ ଅଟନ୍ତି, ନବୀନତା କ'ଣ କରିବୁ? ସରଳା ଦିଦି ପଚାରିଲେ, ନବୀନତା କ'ଣ କରିବୁ? ବାବା କହିଲେ, ଶୁଣାଇଲୁ ନା, ଗୋଟିଏ ଗୋଟିଏ ସେଣ୍ଟର କମ୍ସେ କମ୍ ଜଣେ ଜଣେ ୱାରିସ୍ କ୍ୱାଲିଟି ଆତ୍ମା ବାହାର କର, ତେଣୁ ଏହି ବର୍ଷ ସେମାନଙ୍କୁ ସାଥିରେ ନେଇ ଆସିବ। 21 ଜଣ ୱାରିସ୍ଙ୍କୁ ନେଇକରି ଆସ, ଏହିଭଳି ଆରମ୍ଭ କର, ପ୍ରଥମ ନମ୍ବରରେ ଆସ। ସମସ୍ତେ ହଁ କରୁଛନ୍ତି। ତେବେ ୱାରିସ୍ ଅର୍ଥାତ୍ ଉତ୍ତରାଧିକାରୀ ଆତ୍ମାର ଯୋଗ୍ୟତା ତ ଜାଣିଛ ନା, ସେମାନଙ୍କୁ ବାବାଙ୍କର ହିଁ କରିବ, ନିଜର ତ କରିବ ନାହିଁ ନା। ଆଚ୍ଛା, ଓମ୍ ଶାନ୍ତି। ଗୁଜୁରାଟର ହିଁ ସେବା, ତେଣୁ ଗୁଜୁରାଟବାଲା ହିଁ ମିଳନ କରିବାକୁ ଆସିଛନ୍ତି। ଯେଉଁମାନେ ବି ଗୁଜୁରାଟବାଲା ଅଛ, ଚାହେ ମିଶିବା ପାଇଁ ଆସିଥାଅ, ସେବା କରିବା ପାଇଁ ଆସିଥାଅ, ସମସ୍ତେ ହାତ ଉଠାଅ। ବହୁତ ଅଛନ୍ତି, ବହୁତ ଭଲ କଥା, ଭଲ ସୁଯୋଗ ନେଇଛ। ଗୁଜୁରାଟକୁ ବାପଦାଦା କହୁଛନ୍ତି, ସିନ୍ଧିରେ କହିଥାନ୍ତି, ଯୋ ଚୁଲ୍ ପର ୱହ ଦିଲ୍ ପର, ଯୋ ଚୁଲ୍ ପର ୱହ ଦିଲ୍ ପର। ତେବେ ସବୁଠାରୁ ନିକଟରୁ ନିକଟ ହେଲା ଗୁଜୁରାଟ, ଯିଏ ଅତି ନିକଟରେ ଥାଏ ତାକୁ କହିଥାନ୍ତି ସଡ଼ପନ୍ଦ ପର, ଅର୍ଥାତ୍ ବିଲକୁଲ ନିକଟତମ ଅଟେ, ଡାକିବା ମାତ୍ରକେ ପହଞ୍ଚି ଯାଉଥିବ। ତେବେ ଗୁଜୁରାଟବାଲା ଏହିଭଳି ସଦା ପ୍ରସ୍ତୁତ ଅଟନ୍ତି ନା, ଯେବେ ବି ଡକାଯିବ ଆସି ଯାଉଥିବ, ଠିକ୍ ଅଛି ନା? ପରିବାରକୁ ଦେଖିବ ନାହିଁ, ସେମାନେ କ'ଣ କରିବେ, ପୁଣି ବି ଆସିଯିବ, ତେବେ ସଦା ପ୍ରସ୍ତୁତ ଅଟ, ଭଲ କଥା। ଗୁଜୁରାଟ ସାକାର ବ୍ରହ୍ମା ବାବାଙ୍କର ପ୍ରେରଣାରେ ସ୍ଥାପନା ହୋଇଛି। ଗୁଜୁରାଟ ଗୁଜୁରାଟକୁ ନିମନ୍ତ୍ରଣ ଦେଇନଥିଲା, ବ୍ରହ୍ମା ବାବା ହିଁ ଗୁଜୁରାଟରେ ସେବା କେନ୍ଦ୍ର ଖୋଲିଛନ୍ତି। ତେଣୁ ଗୁଜୁରାଟ ଉପରେ ବିଶେଷ କରି ବ୍ରହ୍ମା ବାବାଙ୍କର ଦୃଷ୍ଟି ପଡ଼ିଛି। ଏହାଛଡ଼ା ଗୁଜୁରାଟ ପୁରୁଷାର୍ଥ ମଧ୍ୟ କରିଛି, ଭଲ ଭଲ ସେଣ୍ଟର ସବୁ ଖୋଲିଛନ୍ତି। କେତେ ସେଣ୍ଟର ଅଛି? 300 ସେବା କେନ୍ଦ୍ର, ଉପସେବା କେନ୍ଦ୍ର ଅଛି ଏବଂ 3000 ଗୀତା ପାଠଶାଳା ଅଛି। ଆଚ୍ଛା, ସବୁଠାରୁ ଅଧିକ ସେଣ୍ଟର କେଉଁଠାରେ ଅଛି? ମୁମ୍ବାଇ, ମହାରାଷ୍ଟ୍ରର। ଆଚ୍ଛା, ମହାରାଷ୍ଟ୍ରବାଲା ଆସିଛନ୍ତି? ଆଜି ଆସିନାହାନ୍ତି। ଗୁଜୁରାଟବାଲା ସେବା ତ ବହୁତ କରୁଛନ୍ତି, ଗୁଜୁରାଟର ବିସ୍ତାର ମଧ୍ୟ ଭଲ ଅଛି। ଏବେ କ'ଣ କରିବ? ବିସ୍ତାର ତ ହୋଇଯାଇଛି, ଭଲ ବିସ୍ତାର ମଧ୍ୟ କରିଛ। ଏବେ ଗୁଜୁରାଟବାଲା ନମ୍ବର 1 ୱାରିସ ଆତ୍ମା ବାହାର କରନ୍ତୁ। ଅତି କମ୍ରେ ଯେଉଁମାନେ ବଡ଼ ବଡ଼ ସେବା କେନ୍ଦ୍ର ସବୁ ଅଛନ୍ତି, ଯେଉଁମାନେ ପୁରୁଣା ୱାରିସ ସବୁ ଅଛନ୍ତି, ସେମାନେ ତ ନିଶ୍ଚିତ ଅଛନ୍ତି, କିନ୍ତୁ କୌଣସି ନୂଆ ୱାରିସ ବାହାର କର। ଆଚ୍ଛା ଠିକ୍ ଅଛି, ଜଣେ ଜଣେ ତ ବାହାର କର, କାହିଁକି ନା ମାଳାର ଦାନା ସେହିମାନେ ହିଁ ହେବେ ଯେଉଁମାନେ ୱାରିସ କ୍ୱାଲିଟି ହୋଇଥିବେ। ତେଣୁ ମାଳା ତ ପ୍ରସ୍ତୁତ କରିବାକୁ ପଡ଼ିବ ନା। 16108ର ମାଳା ମଧ୍ୟ ରହିଛି। ଏବେ ଯଦି ବାପଦାଦା କହିବେ 108ର ମାଳା ତିଆରି ହୋଇପାରିବ କି? ଦାଦିଜୀ କହିଲେ ହୋଇପାରିବ। ବାବା ପଚାରୁଛନ୍ତି ପ୍ରସ୍ତୁତ ଅଛ ତ, 108ର ମାଳା ପ୍ରସ୍ତୁତ ହୋଇଗଲାଣି? ଦାଦି କହିଲେ ହଁ ବାବା ପ୍ରସ୍ତୁତ ଅଛୁ। ଆଚ୍ଛା ନାମ ଲେଖି ଦେଖାଇବ, ଯଦି ପ୍ରସ୍ତୁତ ହୋଇଗଲାଣି ତେବେ ବହୁତ ଭଲ କଥା, ସେଥିପାଇଁ ଅଭିନନ୍ଦନ। ଆଚ୍ଛା 16000ର ମାଳା ଅଧା ପର୍ଯ୍ୟନ୍ତ ହୋଇଛି? ଅଧାଠାରୁ ମଧ୍ୟ ଅଧିକ ହୋଇଯାଇଛି, ଦାଦି କହିଲେ, ଭଲ କଥା ନା। ଦେଖ ଗୁପ୍ତ ରୂପରେ ତିଆରି ହେଉଛି, କିନ୍ତୁ ତୁମର ଦାଦି ତାକୁ ଦେଖି ନେଇଛନ୍ତି, ଭଲ କଥା। ଏବେ ସମସ୍ତେ ତୁମକୁ ପଚାରିବେ ଯେ ମାଳାରେ ମୋର ନାମ ଅଛି ତ, ଭଲ କଥା। ଏଇଭଳି ଶୁଭ ଭାବନା, ଶୁଭ ଆଶା ମାଳାକୁ ପ୍ରସ୍ତୁତ କରିଦେଇଥାଏ। ଏବେ ତ ସମସ୍ତେ ଶୁଣିଲ ନା, ନିଜେ ନିଜକୁ ଚେକ୍ କରିବ ଯେ ମୁଁ ସେହି ମାଳାରେ ରହିବା ପାଇଁ ସଦା ପ୍ରସ୍ତୁତ ଅଟେ ତ। ଆଚ୍ଛା ଆଉ କ'ଣ କରିବାର ଅଛି? ହାର୍ଟ ପେସେଣ୍ଟ ମାନଙ୍କର କ୍ୟାଡ୍ ଗ୍ରୁପ ମଧ୍ୟ ଆସିଛି, ବହୁତ ଭଲ। ଏହା ମଧ୍ୟ ପ୍ରଚାର ପ୍ରସାର କରିବାର ବହୁତ ଭଲ ସାଧନ ଅଟେ, କାହିଁକି ନା ବାସ୍ତବିକ ପ୍ରମାଣ ଦେଖୁଛନ୍ତି ନା। ଏହାଛଡ଼ା ବିନା ଖର୍ଚ୍ଚରେ କେବଳ ମେଡିଟେସନ ଦ୍ୱାରା ହାର୍ଟ ରୋଗ ଭଲ ହେବା ସମସ୍ତଙ୍କୁ ବହୁତ ଭଲ ଲାଗୁଛି। ଏବେ ଧୀରେ ଧୀରେ ଏହାର ବୃଦ୍ଧି କରିଚାଲ, ଶୁଣିବାକୁ ମିଳୁଛି ପିଲାମାନେ ମଧ୍ୟ କରୁଛନ୍ତି ଏବଂ ସଫଳତା ମଧ୍ୟ ମିଳୁଛି ଏବଂ ଆଗକୁ ଆହୁରି ମିଳିବ। ବାକି ବାପଦାଦା ଏହି କାର୍ଯ୍ୟ ପାଇଁ ନିମିତ୍ତ ହୋଇଥିବା ଆତ୍ମାମାନଙ୍କୁ ଅଭିନନ୍ଦନ ଦେଉଛନ୍ତି। ଅଫିସିଆଲ ଭାବରେ ସରକାରଙ୍କ ପାଖରେ ମଧ୍ୟ ସମାଚାର ପହଞ୍ଚୁଛି ଏବଂ ଏହି ସମାଚାର ଆଗକୁ ଆହୁରି ଅଧିକ ବ୍ୟାପିଯିବ। ତେଣୁ ମେଡିଟେସନର ମହତ୍ୱ ବଢି ବଢି ଚାଲିବ, ବାକି ବାପଦାଦାଙ୍କୁ ଏହି ବିଧି ପସନ୍ଦ ଅଟେ। ଆଚ୍ଛା ଆଜିର ବରଦାନ, ମନର ମୌନ ଦ୍ୱାରା ସେବାର ନୂଆ ନୂଆ ଉଦ୍ଭାବନ ବାହାର କରୁଥିବା ସିଦ୍ଧି ସ୍ୱରୂପ ଆତ୍ମା ହୁଅ। ମନର ମୌନ ଦ୍ୱାରା ସେବାର ନୂଆ ନୂଆ ଉଦ୍ଭାବନ ବାହାର କରୁଥିବା ସିଦ୍ଧି ସ୍ୱରୂପ ଆତ୍ମା ହୁଅ। ପ୍ରଥମେ ପ୍ରଥମେ ଯେପରି ମୌନ ବ୍ରତ ରଖିଥିଲ, ଯାହାଦ୍ୱାରା ସମସ୍ତେ ବହୁତ ଫ୍ରି ରହୁଥିଲ ଏବଂ ସମୟ ବଞ୍ଚି ଯାଉଥିଲା, ସେହିଭଳି ଏବେ ମନର ମୌନ ରଖ, ଯାହାଦ୍ୱାରା ବ୍ୟର୍ଥ ସଂକଳ୍ପ ଆସିବ ହିଁ ନାହିଁ। ମୁଖର ମୌନ ବ୍ରତ ରଖିଲେ ଯେପରି ମୁଖରୁ ଶବ୍ଦ ବାହାରେ ନାହିଁ, ସେହିପରି ବ୍ୟର୍ଥ ସଂକଳ୍ପ ମଧ୍ୟ ଉତ୍ପନ୍ନ ନ ହେଉ। ତେବେ କୁହାଯିବ ମନର ମୌନ, ତାହେଲେ ସମୟ ମଧ୍ୟ ବଞ୍ଚିଯିବ। ଏହିଭଳି ମନର ମୌନ ଦ୍ୱାରା ସେବାର ଏଭଳି ନୂଆ ନୂଆ ଉଦ୍ଭାବନ ବାହାରିବ, ଯାହାକି ସାଧନା କମ୍ ଏବଂ ସିଦ୍ଧି ଅଧିକ ମିଳିବ। ଯେପରି ବିଜ୍ଞାନର ସାଧନ ଗୋଟିଏ ସେକେଣ୍ଡରେ ବିଧି ପ୍ରାପ୍ତ କରାଇ ଦେଉଛି, ସେହିପରି ଏହି ଶାନ୍ତିର ସାଧନ ଦ୍ୱାରା ଗୋଟିଏ ସେକେଣ୍ଡରେ ବିଧି ପ୍ରାପ୍ତ ହୋଇଯିବ। ଆଜିର ସ୍ଲୋଗାନ, ଯେଉଁମାନେ ନିଜେ ସର୍ବଦା ସମର୍ପିତ ସ୍ଥିତିରେ ରହିଥାନ୍ତି, ସମସ୍ତଙ୍କର ସହଯୋଗ ମଧ୍ୟ ସେମାନଙ୍କ ନିକଟରେ ସମର୍ପିତ ହୋଇଥାଏ। ଯେଉଁମାନେ ନିଜେ ସର୍ବଦା ସମର୍ପିତ ସ୍ଥିତିରେ ରହିଥାନ୍ତି, ସମସ୍ତଙ୍କର ସହଯୋଗ ମଧ୍ୟ ସେମାନଙ୍କ ନିକଟରେ ସମର୍ପିତ ହୋଇଥାଏ। ଅବ୍ୟକ୍ତ ଇସାରା, ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଏହି ମାସର ଥିମ୍, ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଆଜିର ପଏଣ୍ଟ, ଅନେକ ପ୍ରକାରର ବ୍ୟକ୍ତି, ବସ୍ତୁ ତଥା ଅନେକ ପ୍ରକାରର ବୈଭବର ସମ୍ପର୍କରେ ଆସୁଥିଲେ ମଧ୍ୟ ଆତ୍ମିକ ଭାବ ଏବଂ ଅନାସକ୍ତ ଭାବକୁ ଧାରଣ କର। ଏହିସବୁ ବୈଭବ ଏବଂ ବସ୍ତୁଗୁଡ଼ିକ ଅନାସକ୍ତ ଆତ୍ମା ନିକଟରେ ଦାସୀ ରୂପରେ ଉପସ୍ଥିତ ରହିଥାନ୍ତି ଏବଂ ଆସକ୍ତ ଭାବବାଲା ଆତ୍ମା ନିକଟରେ ଚୁମ୍ବକ ଭଳି ଆକର୍ଷିତ କରିଥାନ୍ତି। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।